ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଜୀବନ ଦେଲ প্রিয় বন্ধুগণ নমস্কার, আসন্তু আজি মধ্য সেই মালেরিয়া রোগ বিষয়ে অধিক কিছু জানিবা। আমি বিগত থর তার কারণ বিষয়ে জানিবা চেষ্টা করুছিলু, বর্তমান সেই কারণ বিষয়ে মধ্য অধিক কিছু জানি নেবা। আজি জানিবা প্লাজমোডিয়ম র জীবনচক্র, লাইফ স্টাইল অফ প্লাজমোডিয়ম। মশা কামুড়িবা দ্বারা চলনক্ষম সংক্রমণ ক্ষমতা সম্পূর্ণ স্পোরোজয়েট, যাহাকু পরজীবী জীবনর প্রথম আকার ভাবে কুহাযায়, মেরুদণ্ডী প্রাণীর দেহরে প্রবেশ করে রক্ত মাধ্যমে যকৃতর কোষরে প্রবেশ করে। এঠারে এর অলিঙ্গি জীবন আরম্ভ হয়ে হাজার হাজার সংখ্যক মেরোজয়েট সৃষ্টি হুঁতি। গোটিয়ে মেরোজয়েট গোটিয়ে লোহিত রক্ত কণিকারে প্রবেশ করে সেই অলিঙ্গি পদ্ধতিরে বংশ বিস্তার করে আঠ রু চবিশটি মেরোজয়েট পরিণত হুয়ে। এতে সংখ্যক মেরোজয়েট রহিবাপাই জাগা অভাব হুয়ে ও রক্তকণিকা ফাটি যায়। এই মেরোজয়েট রু গামিসাইটস তৈরি হুঁতি। এতিকি বেড়ে সংক্রমিত লোককু মাই এনোফিলিস মশা কামুড়ি রক্ত শোষিলে এই অপরিপক্ গামোটোসাইট মশা দেহকু যাই তার খাদ্য নলীরে রহে। সেঠারে পুরুষ ও স্ত্রী গামিটোসাইট মিলিত হয়ে মিশি যাতে ও জাইগোটরে পরিণত হুঁতি। এই জাইগোট পুনশ্চ স্পোরোজয়েটরে পরিণত হয়ে লাড়গ্রন্থিকু যাই রহে। এইভাবে তাহার জীবনচক্র লাগি রহে। মশা কামুড়লে তাহার শুণ্ঢরে থিবা লাল মিশ্রিত স্পোরোজয়েট শরীরকু যাই রোগ বিস্তার করন্তি। কেবল মাই অ্যানোফিলিস রক্ত শোষণ করে, সন্ধ্যারু আরম্ভ করে রাতি সারা এহা রক্ত শোষণর কামরে লাগি থাকে। সংক্রমিত রোগ রক্ত মাধ্যমে মধ্য এবং রক্ত গ্রহণ সময় মধ্যে ব্যাপি থাকে। বারম্বার হওয়া ম্যালেরিয়া, ম্যালেরিয়া তিনটি কারণ যোগু বারম্বার হুয়ে। সে কারণগুড়ি হলো প্রথম, চিকিৎসা করিবা সত্ত্বে যদি পরজীবী নিঃশেষ ন হুঁতি। দ্বিতীয়, আউথরে মশা কামুড়া যোগু হুয়ে। এবং তৃতীয়, ভাইভাক্স ও ওভেল যকৃতরে হিপজয়েট সুপ্ত ভাবে রহি রক্তকু আসি আউথরে সংক্রমণ কলে এবং আক্রমণ কলে এহা সংক্রমিত হয়ে থাকে। রক্তরে পরজীবী ন মিলিলে ম্যালেরিয়া আরোগ্য হয়ে গলা কহিলে ভ্রমাত্মক হব। পি ভাইভাক্স সংক্রমণ হবার 30 বর্ষ পরে মধ্যে লক্ষণ প্রকাশ পাইপারে। এই সময়কু পুষ্টি সময় বা ইনকুবেশন পিরিয়ড কহন্তি। নাতিস্ন জলবায়ুরে পি ভাইভাক্সর হিপনোজয়েড শীত ও শুখিলা জলবায়ুরে নিঃস্পৃশ রহিপারে ও রোগ সৃষ্টি করে না। এর নিদান পি ফালসিপারম মুদি আকার ও গামোটিসাইট আকার হয়ে থাকে। মশা মানুষকু তার সিরিন ছুঞ্চি ভি শুণ্ড সাহায্যে চমকু ফোড়ি রক্ত শোষে। সেই শুণ্ড পথ দিয়ে মশার লাল গ্রন্থিরে থিবা ম্যালেরিয়া পরজীবী বা প্যারাসাইট মানুষের রক্তরে প্রবেশ করে। এই প্যারাসাইট শরীরর মানুষ দেহরে ক্রমবিকাশ হেউথায় ও আকার পরিবর্তন হেউথায়। মানুষ রক্তরে প্রবেশ করিবা সময়রে তার নাম স্পোরোজয়েট থাকে। এর বিকাশ যকৃত ও রক্ত এই দুই স্থানর হুয়ে। যকৃতর কোষ নাম হেপাটোসাইট, প্যারাসাইট। এই হেপাটোসাইটরে আঠ রু তিরিশ দিন লক্ষণহীন ভাবে রহি অলিঙ্গি বংশ বিস্তার করে মেরোজয়েটরে পরিণত হুয়ে। যকৃত কোষ ফটেই মেরোজয়েট বাহারকু আসিবা বেড়ে যকৃতর ঘড়ুণি স্তররে নিজে ঘোড়ই হয়ে আসিবা দ্বারা চিহ্না পড়ে না। এহা তাপরে রক্তর লোহিত কণিকারে প্রবেশ করে। লোহিত রক্ত কণিকারে অলিঙ্গি মধ্য বিস্তার হয়ে থাকে। এই বিস্তার সময়রে কিছু কিছু মেরোজয়েট রক্ত কণিকা ফটেই বাহারি আসি অন্য লোহিত রক্ত কণিকারে প্রবেশ করন্তি। সবুঠারু বিস্ময়কর বিষয় এই যে যকৃতরে কিছু স্পোরোজয়েট হিপনোজয়েটরে পরিণত হুঁতি ও যকৃতরে সাত রু দশ মাস বা বর্ষ বর্ষ ধরে রুহতি। ଏହି ସମୟ ମଧ୍ୟରେ ସୁପ୍ତ ଭାବରେ ରହିବା ପୁଣି ସଚଳ ହୋଇ ପରେ ମେରୋଜଏଟ୍ରେ ପରିଣତ ହୋଇଥାନ୍ତି। ପି ଭାଇଭାକ୍ସ ଜନିତ ମ୍ୟାଲେରିଆ ଏହିଭଳି ଭାବରେ ବହୁତ ଦିନ ଧରି ମଣିଷ ଶରୀର ମଧ୍ୟରେ ରହି ବାରମ୍ବାର ମ୍ୟାଲେରିଆ ସୃଷ୍ଟି କରନ୍ତି। ଲୋହିତ ରକ୍ତକଣିକାରେ ପାରାସାଇଟ୍ର ନ୍ୟୁକ୍ଲିୟସ୍, ପରଜୀବୀଗୁଡ଼ିକ ଯକୃତ ଓ ଲୋହିତ ରକ୍ତକଣିକା ମଧ୍ୟରେ ରହିଥିବାରୁ ମଣିଷ ଶରୀରରେ ଥିବା ପ୍ରତିରୋଧକ ବ୍ୟବସ୍ଥା ତାହାର ଟେର ପାଏନି। କିନ୍ତୁ ସଂକ୍ରମିତ ରୋଗ କଣିକା ସବୁ ପ୍ଲିହାରେ ନଷ୍ଟ ହୋଇଯାଇଥାଏ। ଏଥିରୁ ରକ୍ଷା ପାଇବା ନିମନ୍ତେ ପି ଫାଲ୍ସିଫାରମ୍ ଛୋଟ ଛୋଟ ରକ୍ତନାଳୀରେ କାନ୍ଥରେ ଏକ ପ୍ରକାର ଅଠାଳିଆ ପ୍ରୋଟିନ୍ ଦ୍ୱାରା ଲାଖି ଯାଆନ୍ତି। ଏଣୁ ଏମାନେ ପ୍ଲିହା ମଧ୍ୟକୁ ନ ଯାଇପାରି ବଞ୍ଚିଯାଆନ୍ତି। ଏହି ସରୁ ରକ୍ତନାଳୀରେ ରକ୍ତ ଯାଇ ନ ପାରିବାରୁ ସଞ୍ଚାଳିତ ଜନିତ ଅସୁବିଧା ହୁଏ। ମସ୍ତିଷ୍କରେ ପରଜୀବୀ ପହଞ୍ଚିଲେ ମସ୍ତିଷ୍କ ମ୍ୟାଲେରିଆ ହୁଏ। ଅଠାଳିଆ ପ୍ରୋଟିନ୍ଗୁଡ଼ିକ ଅନେକ ପ୍ରକାରର ହୋଇଥିବାରୁ ପ୍ରତିରୋଧ ବ୍ୟବସ୍ଥା ଏହା ବିରୁଦ୍ଧରେ କାମ କରେ ନାହିଁ। ପ୍ରିୟ ବନ୍ଧୁଗଣ, ଆମେ ତ ଆଜି ଜାଣିଲୁ ଏହାର ନିଦାନ ବିଷୟରେ ଏବଂ କାରଣ ବିଷୟରେ। ମୁଁ ଆଶା କରୁଛି ଆମର ଏହି ସୂଚନା ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଅତି ଲାଭଦାୟକ ହୋଇଥିବ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆମେ ଗତକାଲି ଆଲୋଚନା କରିସାରିଛୁ ଭାଗ ଏକ ବିଜୟ, ଚାଲନ୍ତୁ ବିଜୟ ଭାଗ ଦୁଇ ଆଜି ଆମେ ଆଲୋଚନା କରିବା। ଯୀଶୁଖ୍ରୀଷ୍ଟ କିପରି ଶୈତାନର ପ୍ରଲୋଭନରୁ ବିଜୟୀ ହେଲେ ସେହି ଘଟଣା ବିଷୟରେ ଆମେ ଆଜି ଅଧିକ ଆଲୋଚନା କରିବା। ଯେପରି ଖ୍ରୀଷ୍ଟଙ୍କ ମିଶନ କେବଳ କାର୍ଯ୍ୟର ଦ୍ୱାରା ପୂରଣ ହୋଇପାରିବ, ତାଙ୍କ ଆଗରେ ଦୁଃଖ କଷ୍ଟ ଏବଂ ଦ୍ୱନ୍ଦ୍ୱ ଏବଂ ଏକ ଅପମାନଜନକ ମୃତ୍ୟୁ ଥିଲା। ସେ ନିଶ୍ଚୟ ସମଗ୍ର ଜଗତର ପାପ ବହନ କରିବେ। ସେ ନିଜ ପିତାଙ୍କର ପ୍ରେମରୁ ଅଲଗା ହେବା ଉଚିତ। ବର୍ତ୍ତମାନ ପରୀକ୍ଷକ ସେ ଅତିରିକ୍ତର କରିଥିବା ଶକ୍ତି ତ୍ୟାଗ କରିବାକୁ ପ୍ରସ୍ତାବ ଦେଲେ। ଖ୍ରୀଷ୍ଟ ହୁଏତ ଶୈତାନର ସର୍ବତ ସ୍ୱୀକାର କରି ଭୟଙ୍କର ଭବିଷ୍ୟତରୁ ନିଜକୁ ଉଦ୍ଧାର କରିପାରିଥାନ୍ତେ, କିନ୍ତୁ ଏହା କରିବା ବଡ଼ ବିବାଦର ବିଜୟ ଲାଭ କରିବ। ନିଜକୁ ଈଶ୍ୱରଙ୍କ ପୁତ୍ରଙ୍କ ଠାରୁ ଉଚ୍ଚ କରିବାକୁ ଚେଷ୍ଟା କଲାବେଳେ ଶୈତାନ ସ୍ୱର୍ଗରେ ପାପ କଲା। ଯଦି ସେ ବର୍ତ୍ତମାନ ଜିତନ୍ତି ତେବେ ଏହା ବିଦ୍ରୋହର ବିଜୟ ହେବ। ଶ୍ରୋତା, ଯେତେବେଳେ ଶୈତାନ ଖ୍ରୀଷ୍ଟଙ୍କୁ ଘୋଷଣା କଲେ ରାଜ୍ୟ ଓ ଗୌରବ ଜଗତ ମୋତେ ସମର୍ପିତ ହୋଇଛି ଏବଂ ମୁଁ ଯାହାକୁ ଦେବି ସେ କେବଳ ଆଂଶିକ ସତ୍ୟ ବୋଲି କହିଥିଲେ ଏବଂ ସେ ଏହାକୁ ପ୍ରତାରଣାର ଉଦ୍ଦେଶ୍ୟରେ ସେବା କରିବାକୁ ଘୋଷଣା କରିଥିଲେ। ଶୈତାନର ଆଧିପତ୍ୟ ହିଁ ଆଦମଙ୍କଠାରୁ ଛାଡ଼ି ଦିଆଯାଇଥିଲା, କିନ୍ତୁ ଆଦମ ସୃଷ୍ଟିକର୍ତ୍ତାଙ୍କ ଉପାଧ୍ୟକ ଥିଲେ। ତାଙ୍କର ଏକ ନିରପେକ୍ଷ ନିୟମ ନଥିଲା। ପୃଥିବୀ ଈଶ୍ୱରଙ୍କ ଅଟେ। ସେ ଏବଂ ନିଜ ପୁତ୍ରଙ୍କ ନିକଟରେ ସବୁକିଛି ସମର୍ପଣ କରିଛନ୍ତି। ଆଦମ ଖ୍ରୀଷ୍ଟଙ୍କ ଅଧୀନରେ ରାଜତ୍ୱ କରିବେ। ଯେତେବେଳେ ଆଦମ ତାଙ୍କ ସର୍ବପ ମୃତ୍ୟୁକୁ ଶୟତନର ହାତରେ ବିଶ୍ୱାସଘାତ କଲା, ଖ୍ରୀଷ୍ଟ ତଥାପି ରହିଗଲେ ଯୋଗ୍ୟ ରାଜା, ଏପରି ପ୍ରଭୁ ନବୁକଦ୍‌ନେଜରକୁ କହିଥିଲେ। ବନ୍ଧୁ, ସେ ସର୍ବ ପରିସ୍ଥିତି, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି। ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀର ଗଣର ଆଦେଶର ଓ ଏହି ଦାବି ପବିତ୍ର ଗଣର ବାକ୍ୟ ଦ୍ୱାରା ହୋଇଅଛି। ବନ୍ଧୁ, ଈଶ୍ୱର ଅନୁମତି ଦେଇଥିବା ପରି ଶୟତାନ ନିଜର ଅଧିକାରକୁ ବ୍ୟବହାର କରିପାରିବ। ଯେତେବେଳେ ପରୀକ୍ଷକ ଖ୍ରୀଷ୍ଟକୁ ଜଗତର ରାଜ୍ୟ ଏବଂ ଗୌରବ ଅର୍ପଣ କଲେ, ସେତେବେଳେ ସେ ପ୍ରସ୍ତାବ ଦେଇଥିଲେ ଯେ ଖ୍ରୀଷ୍ଟ ଜଗତର ପ୍ରକୃତ ରାଜତ୍ୱ ତ୍ୟାଗ କରନ୍ତୁ ଏବଂ ଶୈତାନର ଅଧୀନତ୍ୱ ରଖନ୍ତୁ। ଯେହୁଦୀମାନଙ୍କର ଭରସା ଥିଲା, ସେମାନେ ଏହି ଜଗତର ରାଜ୍ୟ ଚାହୁଁଥିଲେ। ଯଦି ଖ୍ରୀଷ୍ଟ ସେମାନଙ୍କୁ ଏପରି ରାଜ୍ୟ ପ୍ରଦାନ କରିବାକୁ ରାଜି ହୋଇଥାନ୍ତେ, ସେମାନେ ଖୁସିରେ ତାଙ୍କୁ ଗ୍ରହଣ କରିଥାନ୍ତେ। କିନ୍ତୁ ପାପର ଅଭିଶାପ, ଏହାର ସମାପ୍ତ ଦୁଃଖିତ ସହିତ ତାହା ଉପରେ ରହିଲା। ଖ୍ରୀଷ୍ଟ ପରୀକ୍ଷାର୍ଥୀଙ୍କୁ ଘୋଷଣା କଲେ, ଶୈତାନ ମୋ ପଛେ ପଛେ ଯାଅ। ଯିଏ ସ୍ୱର୍ଗରେ ବିଦ୍ରୋହ କରିଥିଲେ, ସେହି ରାଜ୍ୟଗୁଡ଼ିକ ଦ୍ୱାରା ମନ୍ଦ ନୀତିରେ ତାଙ୍କର ଶ୍ରଦ୍ଧାଞ୍ଜଳି କିଣିବା ପାଇଁ ଜଗତକୁ ଖ୍ରୀଷ୍ଟଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ସେ କିଣାଯିବା ନାହିଁ, ସେ ଧର୍ମର ଏକ ରାଜ୍ୟ ପ୍ରତିଷ୍ଠା କରିବାକୁ ଆସିଥିଲେ ଏବଂ ସେ ତାଙ୍କର ଉଦ୍ଦେଶ୍ୟ ତ୍ୟାଗ କରିବେ ନାହିଁ। ବନ୍ଧୁ, ସମାନ ପ୍ରଲୋଭନ ସହିତ ଶୟତାନ ମନୁଷ୍ୟମାନଙ୍କ ନିକଟକୁ ଆସେ ଏବଂ ଏଠାରେ ସେ ଖ୍ରୀଷ୍ଟଙ୍କ ଅପେକ୍ଷା ଭଲ ସଫଳତା ପାଇଲେ ବା ସଫଳତା ପାଇଲେ। ପୁରୁଷମାନଙ୍କୁ ସେହି ଏହି ଜଗତର ରାଜ୍ୟ ପ୍ରଦାନ କରନ୍ତି, ଯେଉଁଥିରେ ସେମାନେ ତାଙ୍କର ସର୍ବତକୁ ସ୍ୱୀକାର କରିବେ। ସେ ଆବଶ୍ୟକ କରନ୍ତି ଯେ ସେମାନେ ଅଖଣ୍ଡତାକୁ ବଳିଦାନ ଦିଅନ୍ତୁ, ବିବେକକୁ ଅପମାନତା କରନ୍ତୁ, ସ୍ୱାର୍ଥପର ହୁଅନ୍ତୁ। ଖ୍ରୀଷ୍ଟ ସେମାନଙ୍କୁ ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ଏବଂ ତାଙ୍କର ଧାର୍ମିକତା ଖୋଜିବାକୁ ଆଦେଶ ଦିଅନ୍ତି। କିନ୍ତୁ ଶୈତାନ ସେମାନଙ୍କୁ ପାର୍ଶ୍ୱରେ ଚାଲନ୍ତି ଏବଂ କୁହନ୍ତି, ଅନନ୍ତ ଜୀବନ ବିଷୟରେ ଯାହା ସତ୍ୟ ହୋଇପାରେ, ଏହି ଦୁନିଆରେ ସଫଳତା ପାଇବା ପାଇଁ ତୁମେ ମୋତେ ସେବା କରିବା ଉଚିତ। ବନ୍ଧୁ, ମୁଁ ତୁମର କଲ୍ୟାଣକୁ ମୋ ହାତରେ ଧରିଛି, ଏହିପରି ଲୁସିଫର ବା ଶୈତାନ କହନ୍ତି। ମୁଁ ତୁମକୁ ଧନ, ଭୋଗ, ସମ୍ମାନ ଏବଂ ସୁଖ ଦେଇପାରେ, ମୋର ପରାମର୍ଶ ଶୁଣ, ନିଜକୁ କୌତୁକିଆ ସହିତ ବହନ କରିବାକୁ ଦିଅନ୍ତୁ, ଏହିପରି ଶୈତାନ ଦାବି କରେ। ସ୍ୱଜତା କିମ୍ବା ଆତ୍ମା ବଳିଦାନର ଧାରଣା, ମୁଁ ତୁମ ଆଗରେ ରାସ୍ତା ପ୍ରସ୍ତୁତ କରିବି, ଏହିପରି ବହୁ ଜନତା ପ୍ରତାରିତ ହୁଅନ୍ତି। ସେମାନେ ଆତ୍ମାର ସେବା ପାଇଁ ବଞ୍ଚିବାକୁ ରାଜି ହୁଅନ୍ତି ଏବଂ ଶୈତାନ ସନ୍ତୁଷ୍ଟ ହୁଏ। ସେ ସାଂସାରିକ ଆଧିପତ୍ୟର ଆଶା ସହିତ ସେମାନଙ୍କୁ ଆକର୍ଷିତ କରୁଥିବା ବେଳେ ସେ ପ୍ରାଣ ଉପରେ ଆଧିପତ୍ୟ ଲାଭ କରନ୍ତି। କିନ୍ତୁ ସେ ଯାହା ପ୍ରଦାନ କରନ୍ତି ତାହା ପ୍ରଦାନ କରନ୍ତି ନାହିଁ ଏବଂ ଯାହା ଶୀଘ୍ର ତାଙ୍କଠାରୁ ହେବ, ଏହା ପ୍ରତିବଦଳରେ ସେ ଈଶ୍ୱରଙ୍କ ପୁତ୍ରମାନଙ୍କ ଉତ୍ତରାଧିକାରୀ ପାଇଁ ସେମାନଙ୍କ ଆଖ୍ୟା ବିଷୟରେ ପ୍ରତାରିତ କଲେ। ବନ୍ଧୁ, ଶୈତାନ ପ୍ରଶ୍ନ କରିଥିଲା ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର କି। ତାଙ୍କର ସଂକ୍ଷିପ୍ତ ବହିଷ୍କାରରେ ତାଙ୍କର ପ୍ରମାଣ ଥିଲା ଯେ ସେ ଲାଭ କରିପାରିବେ ନାହିଁ। ମାନବିକତାର ଯନ୍ତ୍ରଣା ଦେଇ ଈଶ୍ୱର ପ୍ରଜ୍ୱଳିତ ହେଲା। ଏହି ଆଦେଶକୁ ପ୍ରତିରୋଧ କରିବାକୁ ଶୟତାନର କୌଣସି ଶକ୍ତି ନଥିଲା। ଅପମାନ ଏବଂ କ୍ରୋଧରେ ଲେଖି ସେ ଜଗତର ମୁକ୍ତିଦାତାଙ୍କ ଉପସ୍ଥିତିକୁ ଓହରିଆ ଯିବାକୁ ବାଧ୍ୟ ହୋଇଥିଲେ। ଖ୍ରୀଷ୍ଟଙ୍କ ବିଜୟ ଆଦମଙ୍କ ବିଫଳତା ପରି ସମ୍ପୂର୍ଣ୍ଣ ଥିଲା। ବନ୍ଧୁ, ତେଣୁ ଆମେ ପ୍ରଲୋଭନକୁ ପ୍ରତିରୋଧ କରିପାରିବା ଏବଂ ଶୈତାନକୁ ଆମଠାରୁ ଦୂରେଇ ଯିବାକୁ ବାଧ୍ୟ କରିପାରିବା। ଈଶ୍ୱରଙ୍କ ନିକଟରେ ବଶୀଭୂତ ହେବା ଏବଂ ବିଶ୍ୱାସ ଦ୍ୱାରା ଯୀଶୁ ଏହି ବିଜୟ ହାସଲ କଲେ ଏବଂ ପ୍ରେରିତଙ୍କ ଦ୍ୱାରା ସେ ଆମକୁ କୁହନ୍ତି ଏହିପରି ଯାକୁବ 4:7-8 ଅତ ଏବେ ତୁମ୍ଭେମାନେ ଈଶ୍ୱରଙ୍କ ବଶୀଭୂତ ହୁଅ, ଶୈତାନକୁ ପ୍ରତିବାଧା କର, ତାହେଲେ ସେ ତୁମମାନଙ୍କ ନିକଟରୁ ପଳାଇଯିବ। ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କ ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମମାନଙ୍କ ହସ୍ତ ଶୁଚି କର, ପୁଣି ହେ ଦିବ୍ୟମାନେ, ତୁମମାନଙ୍କ ହୃଦୟ ଶୁଦ୍ଧ କର, ଏହିପରି ଯାକୁବ କୁହନ୍ତି। ବନ୍ଧୁ, ପରୀକ୍ଷକଙ୍କ ଶକ୍ତିରୁ ଆମେ ନିଜକୁ ରକ୍ଷା କରିପାରିବୁ ନାହିଁ। ସେ ମାନବିକତାକୁ ପରାସ୍ତ କରିଛନ୍ତି ଏବଂ ଯେତେବେଳେ ଆମେ ନିଜ ଶକ୍ତିରେ ଠିଆ ହେବାକୁ ଚେଷ୍ଟା କରିବୁ, ସେତେବେଳେ ଆମେ ତାଙ୍କ ଉପକରଣ ଶିକାର ହୋଇପାରିବା। ସଦାପ୍ରଭୁଙ୍କ ନାମରେ ଦୃଢ଼ ଗଡ଼ ଧାର୍ମିକ ଲୋକ ତହିଁକି ପଲାଇ ରକ୍ଷା ପାଏ। ଏହିପରି ହିତପଦେଶ 18:10 ହିତପଦେଶ ଲେଖକ କହନ୍ତି। ବନ୍ଧୁ, ଶୈତାନ କମ୍ପିତ ହୋଇ ଦୁର୍ବଳ ପ୍ରାଣ ଆଗରେ ପଲାଇଯିବ। ସେହି ଶକ୍ତିଶାଳୀ ନାମରେ ଆଶ୍ରୟ ନେଇଥାଅ। ଶତ୍ରୁ ଚାଲିଯିବା ପରେ ଯୀଶୁ ପୃଥିବୀରେ କ୍ଲାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଯାଇଥିଲେ। ସ୍ୱର୍ଗଦୂତମାନେ ଦେଖୁଥିଲେ ଏହିସବୁ, ଏହି ବିବାଦ। ସେମାନଙ୍କ ପ୍ରିୟ କମାଣ୍ଡର ଦେଖି ସେ ଆମ ପାଇଁ ପଳାୟନ ପାଇଁ ଏକ ଅସ୍ପଷ୍ଟ ଯନ୍ତ୍ରଣା ଦେଇ ଗତି କଲେ। ସେ ଏହି ପରୀକ୍ଷଣକୁ ସତ୍ୟ କରିଥିଲେ ବା ସହ୍ୟ କରିଥିଲେ, ଯାହା ଆମକୁ ସର୍ବଦା ସହିବାକୁ କୁହାଯିବ। ସ୍ୱର୍ଗଦୂତମାନେ ବର୍ତ୍ତମାନ ଈଶ୍ୱରଙ୍କ ପୁତ୍ରଙ୍କର ସେବା କଲେ ଯେପରି ସେ ମୃତ୍ୟୁବରଣ କଲେ। ସେ ଖାଦ୍ୟ ସହିତ ଶକ୍ତିଶାଳୀ ହୋଇଥିଲେ, ତାଙ୍କ ପିତାଙ୍କ ପ୍ରେମର ବାର୍ତ୍ତା ଏବଂ ସ୍ୱାନ୍ତନା ଦେଇଥିଲେ। ସେ ସମସ୍ତ ସ୍ୱର୍ଗ ତାଙ୍କ ବିଜୟରେ ବିଜୟୀ ହୋଇଥିଲେ। ପୁନର୍ବାର ଜୀବନକୁ ଗରମ କରି ତାଙ୍କର ମହାନ ହୃଦୟ ମନୁଷ୍ୟର ସହାନୁଭୂତିରେ ବାହାରି ଯାଏ ଏବଂ ସେ ଆରାମ କରିଥିବା କାର୍ଯ୍ୟ ସମାପ୍ତ କରିବାକୁ ବାହାରିଥାଏ। ଶତ୍ରୁ ପରାସ୍ତ ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଏବଂ ଆମର ପତିତ ଜାତି ମୁକ୍ତ ହେବା ପର୍ଯ୍ୟନ୍ତ। ବନ୍ଧୁ, ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ମୁକ୍ତିଦାତାଙ୍କ ସହିତ ଠିଆ ନ ହେବା ପର୍ଯ୍ୟନ୍ତ ଆମର ମୁକ୍ତିର ମୂଲ୍ୟ କଦାପି ହୃଦୟଙ୍ଗମ ହୋଇପାରିବ ନାହିଁ। ବନ୍ଧୁ, ତାପରେ ଯେପରି ଅନନ୍ତ ଘରର ଗୌରବ ଆମ ମନବଳିତ ଇନ୍ଦ୍ରିୟ ଉପରେ ପଡ଼ିଲା, ଆମେ ମନେ ରଖିବୁ ଯେ ଯୀଶୁ ଏହି ସବୁ ଆମ ପାଇଁ ଛାଡ଼ି ଦେଇଛନ୍ତି, ଯେ ସେ କେବଳ ସ୍ୱର୍ଗୀୟ କୋର୍ଟରୁ ନିର୍ବାସିତ ହୋଇନାହାନ୍ତି, ବରଂ ଆମ ପାଇଁ ବିଫଳତା ଏବଂ ଅନନ୍ତ କ୍ଷତିର ଆଶଙ୍କା ନେଇଥିଲେ। ତାପରେ ଆମେମାନେ ତାଙ୍କ ପାଦରେ ମୁକୁଟ ପାଇ ଗୀତ ଗାଇବା, ଯେପରି ପ୍ରକାଶିତ 5:12 ଲେଖା ଅଛି, ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ ଧନ୍ୟ ଜ୍ଞାନ ଶକ୍ତି ସମ୍ଭ୍ରମ ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି। ହଁ ପ୍ରିୟ ଶ୍ରୋତା, ସେହି ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି, ଯିଏକି ଆମ ପାଇଁ ପ୍ରଲୋଭନ, ଆମ ପାଇଁ ଦୁଃଖ, ଆମ ପାଇଁ କଷ୍ଟ, ଆମ ପାଇଁ କୃଶରେ ନିଜ ଜୀବନ ଦାନ ଦେଲେ, ଯେପରି ତାହାଙ୍କ ମୃତ୍ୟୁ ଦ୍ୱାରା ଆମ୍ଭେ ଜୀବନ ପ୍ରାପ୍ତ ହୋଇପାରିବା, ଯେପରି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ସହ ରହିପାରିବା, ଯେପରି ତାଙ୍କ ମୃତ୍ୟୁ ଦ୍ୱାରା ଯେଉଁ ସମ୍ପର୍କ ଆଦମ ହବା ଭାଙ୍ଗି ଦେଇଥିଲେ ସେହି ସମ୍ପର୍କକୁ ପୁନଃସ୍ଥାପନ କରିପାରିବା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ହେ ପ୍ରଭୁ, ଯେବେ ଆପଣା ସହସ୍ର ଦୂତମାନଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।